ओम शांति। आज सकार महावाक्य 1 जून 2026 मधुर सन्तान मानी बाबा श्रीमत है पुरा दुनिया ठार निजर मुह मोड़ जीवन मुक्ति पद पाई दैवी आचरण धारण कर। प्रश्न क्यों आचरण बाबा व्यतीत आउ कही शिखाई पारे ना? उत्तर पवित्र हेबा एवं करिबा एहा ही हेउची सबुठारु बड़ दैवी आचरण। तुमे मने घर गृहस्थरे रहे पवित्र रुह एही शिक्षा एकमात्र बापा ही देउछन्ते। अन्य केही एही शिक्षा दे पारिबे नाही। तुम मनंकर एहा हेउची बेहतर सन्यास। तुमे एही पूर्णा दुनिया को ही बुद्धिरु भूलुछ। तुम्हें जानिछ पवित्रतार धारणा द्वारा अन्य सब गुण गुड़िक आपे आपे आसी जाए थे। गीत आज अंधेरे में हे हम इंसान। ओम शांति। पिला मने गीतार गोटे लाइन शुणिले गोटे पटे अछंती सारा दुनिया भक्ति मार्गर आत्मा आउ गोटे पटे तुम्हें पिला मने ज्ञान मार्गर आत्मा। से मैंने भक्ति सीढ़ी चढ़ी चली तुमे पिला मैंने ज्ञान रीढ़ी चढ़ुच भक्ति सीढ़ी ओलाउच पिला मैंने जेणी अधाकल्पर भक्ति सीढ़ी चढ़ा को पड़ी थाए। भक्ति मध्य प्रथमे अव्यभिचारी होता है व्यभिचारी हो जाए संपूर्ण रूपे अंधश्रद्धा आसी जाए थाए कि बुझी पार ना। गीता मध्य गाउचंती आमे अंधकार मध्यरे अच्छु सद्गुरुंक बिना घोर अंधकार। गुरु तो एठारे बहुत अछंती तेबे सच्चा गुरु किए? साधु संत महात्मा भक्त आदि समस्ते त साधना करुछंती अथवा स्मरण करुछंती शास्त्र वेद उपनिषद आदि पढ़ुछंती पुणी कहुछंती भगवान जेतेबेले आसीबे सेतेबेले आमर सद्गति करिबे। सद्गति दाता को ही पतित पावना कहा जाए। एबे तुमे पिला मने घोर अंधकार रे नह तुमे ज्ञान रो आलोक को आसी जाई छ। पतित पावन पिता को जानी छ एवं तांको मन पकाउ छ। जेउ संतान जेते स्मरण करूची एवं ज्ञान को धारण करूची सेते सेते तार अज्ञान अंधकार विनाश हो जाउची। एबे आलोक को नेखला वाला त एकमात्र पापा अटंते। ज्ञान अंजन सद्गुरु दिले ताहा कौनसी कजल आदि नुहे एहा ज्ञान कथा। ज्ञान सहित जग मध्य रही जो व्यक्ति भक्ति शिखाउछन्ते निश्चिंत तांका सहित मध्य जोग रही थाए। एबे पिला मनंकर बुद्धिर जोग निराकार परमपिता परमात्मांक साथिरे लागि जायछि। तुम भितरे मध्य क्रमानुसार अछन्ते। तुमे पिला मनंक व्यतीत आउ कौनसी मनुष्य मात्रंकर परम पिता परमात्मा सर्वशक्ति मानंक सहित जोग ही नहीं। तुमको बाबा सहित एवं मुक्ति जीवन मुक्ति धाम सहित जोग लगाइबा को पड़ुछि। जीवन मुक्ति अर्थात स्वर्ग दुनिया को जीवा पाई बहुत भल दैवी आचरण मध्य आवश्यक। वर्तमान समय रे समस्तंकर व्यवहार आसुरी हो जाएछि। परमपिता परमात्मांकर गुणगान करुछन्ति ना से मनुष्य सृष्टिर बीज रूप सत्य चैतन्य आनंदर सागर ज्ञानर सागर अटन्ति सदा काल पई पवित्रतार सागर अटन्ति। तांकर एही पद अविनाशी अटे आउ कौनसी मनुष्य एही अविनाशी पद होइ परिबो नाही। जदिओ वर्तमान तुम ज्ञान सागर पवित्रतार सागर हेउच किंतु सीमित समय पाई बाबा कहुछन्ति सदा काल पाई मु अटे तुमको सदा काल पाई करी पारिबी नाही। नचे सृष्टि रो खेल किपरि छलिव 84 जन्म किपरि भोग करिव तुमे सदा काल पाई होई पारिव नाही। तुमको सीमित समय पाई करूछि तुमे 21 जन्म पाई हेउछ 21 पीढ़ी मध्य लेखा होई तुम्हें सदा काल पाई होई ड्रामारे ए भले नियम नाही। मु तो सदा पवित्र ही अटे मो परम धाम रे ही रही थाए मो पाखरे ज्ञान पवित्रता आदि सब किछ अछि। ତୁମେ ଭୁଲି ଯାଉଛ, ତେଣୁ ବାବା ଆସି ଏ ସମୟରେ ପିଲାମାନଙ୍କୁ ଘୋର ଅନ୍ଧକାରରୁ ବାହାର କରି ଧ୍ୟାନ ଏବଂ ଯୋଗ ଦ୍ୱାରା ପବିତ୍ର କରୁଛନ୍ତି। ଆଉ କେହି ଏପରି କହିପାରିବେ ନାହିଁ ଯେ ମୁଁ ପରମ ଧାମରୁ ଆସିଛି। ଏବେ ମୋତେ ମନେ ପକାଅ, ମୋର ଏହି ମହାବାକ୍ୟର କେହି ନକଲ କରିପାରିବେ ନାହିଁ। ମୁଁ କେବଳ ଆସୁଛି ତୁମେ ପିଲାମାନଙ୍କୁ ଏକୋଇଶ ଜନ୍ମ ପାଇଁ ରାଜାମାନଙ୍କର ରାଜା କରିବା ପାଇଁ, ତେଣୁ ହେବା ଉଚିତ ନା? ତେବେ ସେଇମାନେ ରାଜା ହେବେ ଯେଉଁମାନେ କଳ୍ପ ପୂର୍ବରୁ ହୋଇଥିଲେ। ତୁମେ ଜାଣିଛ କେତେ ସନ୍ତାନ ପବିତ୍ର ହେଉଛନ୍ତି, କେତେ ଅଜାମେଳ ଭଳି ପାପୀ ମଧ୍ୟ ହୋଇଯାଉଛନ୍ତି, କେତେ ଅଶୁଦ୍ଧ ମଇଳା ହୋଇଯାଉଛନ୍ତି। ବାପାଙ୍କୁ ଆସି ମଇଳା କପଡ଼ାକୁ ସଫା କରିବାକୁ ପଡୁଛି। ଆତ୍ମା ହିଁ ମଇଳା ହେଉଛି, ଆତ୍ମାକୁ ବୁଝାଯାଉଛି ତୁମକୁ ମାୟା କେତେ ପତିତ କରିଦେଇଛି। କେବଳ ଗୋଟିଏ ଜନ୍ମର କଥା ନୁହେଁ, ଏହା ତ ଜନ୍ମ ଜନ୍ମାନ୍ତରର କଥା। ଯେବେକି ଆତ୍ମାକୁ ସଫା କରିବା ପାଇଁ ଲକ୍ଷ ରୂପକ ସାବୁନ ମୁଁ ଦେଉଛି, ମୋତେ ମନେ ପକାଇଲେ ତୁମର ଆତ୍ମାର ଜ୍ୟୋତି ଯାହାକି ଲିଭି ଯାଇଛି ତାହା ଏହି ଯୋଗ ଦ୍ୱାରା ଜାଗ୍ରତ ହୋଇଯିବ। ତୁମେ ମୋତେ ସେତିକି ଅଧିକ ମନେ ପକାଇବ। ତୁମକୁ ସ୍ମରଣ କରାଇ ଦେଉଛି ଯେ ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ପୁଣି ମାୟା ତୁମକୁ ପତିତ କରିଦେଇଛି। ଏବେ ପୁଣି ମୁଁ ତୁମକୁ ସ୍ୱର୍ଗର ମାଲିକ କରିବା ପାଇଁ ଆସିଛି। ମୁଁ ଏହି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଶିକ୍ଷା ଦେଉଛି, ଆତ୍ମା ସହିତ କଥାବାର୍ତ୍ତା କରୁଛି। ହେ ପିଲାମାନେ, ଲୌକିକ ପିତାଙ୍କୁ ଭୁଲି ଯାଅ, ଦେହ ସହିତ ଦେହର ସବୁ ସମ୍ବନ୍ଧୀ ମାନଙ୍କୁ ଭୁଲି ମୋତେ ମନେ ପକାଅ, ତେବେ ତୁମର ଆତ୍ମା ଶୁଦ୍ଧ ହେବାକୁ ଲାଗିବ ଏବଂ ତୁମକୁ ଶରୀର ମଧ୍ୟ ଭବିଷ୍ୟତରେ ନୂଆ ମିଳିବ। ତା ସହିତ ତତ୍ତ୍ୱ ଆଦି ସବୁକିଛି ସତ୍ୟ ପ୍ରଧାନ ହୋଇଯିବ। ବାବା କହୁଛନ୍ତି, ଏବେ ଏହି ପୁରୁଣା ଦୁନିଆକୁ ଭୁଲି ଯାଅ, ମୋତେ ମନେ ପକାଇଲେ ତୁମେ ମୋ ପାଖକୁ ଶାନ୍ତିଧାମକୁ ଆସି ପୁଣି ସ୍ୱର୍ଗକୁ ଯିବ। ଏହା ପୁରୁଣା ଦୁନିଆ ଅଟେ। ଏଠାରେ ଯଦି କୌଣସି ଜିନିଷ ତିଆରି କରୁଛନ୍ତି ତେବେ ତାର ନୂଆ ନାମ ରଖିଦେଉଛନ୍ତି, ଯେପରି ନୂଆ ଦିଲ୍ଲୀ ପୁରୁଣା ଦିଲ୍ଲୀ କହୁଛନ୍ତି। କିନ୍ତୁ ଦୁନିଆ ତ ପୁରୁଣା ଅଟେ ନା? ଏବେ ତୁମ ପିଲାମାନଙ୍କର ବୁଦ୍ଧିର ଯୋଗ ଏହି ପୁରୁଣା ଦୁନିଆ ଠାରୁ ବିଲକୁଲ ଦୂରେଇ ରହିବା ଉଚିତ। ଆମ ଆତ୍ମାମାନଙ୍କର ମିଠା ଘର ହିଁ ନିର୍ବାଣ ଧାମ ଅଟେ, ସେଠାକୁ ଏବେ ଯିବାକୁ ହେବ। ସେଥିପାଇଁ ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ଅନ୍ତ ମୋତେ ସ୍ୱଗତି ହୋଇଯିବ। ମନୁଷ୍ୟମାନେ ଯେପରି ଅନେକଙ୍କୁ ସ୍ମରଣ କରୁଛନ୍ତି, କେହି କୌଣସି ଗୁରୁଙ୍କୁ, କେହି ଶ୍ରୀକୃଷ୍ଣଙ୍କୁ ଆଦି ଆଦି, ଶ୍ରୀକୃଷ୍ଣ ଆଦି କୁଆଡେ ଗଲେ ଏ କଥା କେହି ଜାଣିନାହାନ୍ତି। ଏହି କଥା ମଧ୍ୟ ଜାଣିନାହାନ୍ତି ଯେ ପୁନର୍ଜନ୍ମରେ ସମସ୍ତଙ୍କୁ ଆସିବାକୁ ପଡିବ। ସୃଷ୍ଟିର ଆଦିରୁ ଏହି ରୀତିନୀତି ଚାଲି ଆସିଛି। ସତ୍ୟଯୁଗ ଆରମ୍ଭରେ ଦେବୀ ଦେବତା ମାନେ ଥିଲେ, ତେଣୁ ପୁନର୍ଜନ୍ମ ନିଶ୍ଚିନ୍ତ ସେବେଠାରୁ ଆରମ୍ଭ ହୋଇଥିବ। ଶ୍ରୀକୃଷ୍ଣ ହେଉଛନ୍ତି ପ୍ରଥମ ପବିତ୍ର ମନୁଷ୍ୟ, ତାଙ୍କର ମହିମା ସମସ୍ତଙ୍କ ଠାରୁ ଅଧିକ। ଲକ୍ଷ୍ମୀ ନାରାୟଣଙ୍କର ଏତେ ମହିମା ନାହିଁ, କାରଣ ଛୋଟ ପିଲାମାନେ ପବିତ୍ର ସତ୍ୟ ପ୍ରଧାନ ଅଟନ୍ତି, ତେଣୁ ଛୋଟ ପିଲାମାନଙ୍କର ମହିମା ଗାନ କରାଯାଇଥାଏ। ଶ୍ରୀକୃଷ୍ଣଙ୍କର ବହୁତ ମହିମା ରହିଛି, କିନ୍ତୁ ଏକଥା ଜାଣିନାହାନ୍ତି ଯେ ଶ୍ରୀକୃଷ୍ଣ ପୁରୀ କେଉଁଠି ଅଛି। ସତ୍ୟଯୁଗକୁ ବୈକୁଣ୍ଠ ମଧ୍ୟ କହନ୍ତି, ପୁଣି ଜଣା ନାହିଁ କାହିଁକି ଶ୍ରୀକୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି। ସେହି ବ୍ୟକ୍ତି ଅନ୍ୟ କୌଣସି ନାମ ରୂପ ଦେଶରେ ଆସିପାରିବ ନାହିଁ, ସେହି ନାମ ରୂପ ଅନ୍ୟ ଜନ୍ମରେ ହୋଇପାରିବ ନାହିଁ। ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଥିଲେ। ତୁମେ ଜାଣିଛ ଏହି ଜଗତ ଅମ୍ବା ଜଗତ ପିତା ହିଁ ଯାଇ ଲକ୍ଷ୍ମୀ ନାରାୟଣ ହେବେ। ସତ୍ୟଯୁଗକୁ କୃଷ୍ଣପୁରୀ କୁହାଯାଉଛି, ଏବେ ହେଉଛି କଂସପୁରୀ। ଏହା ସବୁ ଆସୁରୀ ନାମ ଅଟେ। ସତ୍ୟଯୁଗରେ ଦୈବୀ ସମ୍ପ୍ରଦାୟ ରହୁଥିଲେ, ଏଠାରେ ହେଲେ ଆସୁରୀ ସମ୍ପ୍ରଦାୟ। ବାବା ସେ ପିଲାମାନଙ୍କୁ ସଙ୍ଗମ ଯୁଗରେ ବୁଝାଉଛନ୍ତି, ଏହି ବାବା ରଚୟିତା ଅଟନ୍ତି। ତାଙ୍କୁ କୁହାଯାଉଛି ମନୁଷ୍ୟ ସୃଷ୍ଟିର ବୀଜ ରୂପ, ତେବେ ନିଶ୍ଚିନ୍ତ ନୂଆ ମନୁଷ୍ୟ ସୃଷ୍ଟିର ରଚନା କରିବେ। ତୁମେ ଗାୟନ ମଧ୍ୟ କରୁଛ, ବାବା ଆପଣ ପତିତ ପାବନ ଅଟନ୍ତି, ଏହି ପତିତ ସୃଷ୍ଟିକୁ ଆସି ପବିତ୍ର କର। ପବିତ୍ର ସୃଷ୍ଟି ରଚନା କରି ପତିତ ସୃଷ୍ଟିର ବିନାଶ କର। ନିଶ୍ଚିନ୍ତ ଭାବରେ ବ୍ରହ୍ମାଙ୍କ ଦ୍ୱାରା ପବିତ୍ର ସୃଷ୍ଟି ରଚନା କରାଇ ଶଙ୍କରଙ୍କ ଦ୍ୱାରା ପତିତ ସୃଷ୍ଟିର ବିନାଶ କରାଉଛନ୍ତି। ଏସବୁ କଥା ଆଉ କେହି ଜାଣି ନାହାନ୍ତି। ଏବେ ତୁମେ ପିଲାମାନେ ବାପାଙ୍କ ସହିତ ଯୋଗ ଲଗାଉଛ। ତୁମେ ଦେଖୁଛ ବାବା ଆତ୍ମା ରୂପେ ମଇଳା କପଡା ଗୁଡିକୁ ସଫା କରୁଛନ୍ତି। କେତେ ତ ଫାଟି ଯାଉଛନ୍ତି, ପୁଣି କେତେ ନଷ୍ଟ ହୋଇଯାଉଛନ୍ତି। କେହି କେହି ତ ବହୁତ ମଇଳା ଅଜାମିଳା ଭଳି ପାପୀ ଅଟନ୍ତି, ଯେଉଁମାନଙ୍କରେ କି ଆଦୌ ଧାରଣା ହେଉନାହିଁ। ବାପା କେତେ ଭଲ ଭଲ କଥା ବୁଝାଉଛନ୍ତି। ମିଠା ମିଠା ସ୍ନେହର ସନ୍ତାନ ମାନେ ମୋ ଭଳି ପରମ ପ୍ରିୟ ପିତାଙ୍କୁ ମନେ ପକାଅ, ପରମ ପ୍ରିୟ ସୁଖଧାମକୁ ମନେ ପକାଅ। ଏ କଥା ମଧ୍ୟ ତୁମେ ଏବେ ଜାଣୁଛ, ଯାହାକି ଦୁନିଆରେ ଆଉ କାହାକୁ ଜଣା ନାହିଁ। ଏବେ ଏହା ଅତି ଦୁଃଖଧାମ ଅଟେ। ଏଠାରେ ମନୁଷ୍ୟ ତ୍ରାହି ତ୍ରାହି କରୁଛନ୍ତି, ପରସ୍ପରକୁ ମାରି ଚାଲିଛନ୍ତି, ପୁଣି କହୁଛନ୍ତି ଭଗବାନ ରକ୍ଷା କର। ଏହି କଥା ମୁଖରୁ ନିଶ୍ଚିନ୍ତ ବାହାରିବ, ବାବା ତ ମୁକ୍ତିଦାତା ଅଟନ୍ତି। ତୁମେ ଜାଣିଛ ବାବା ଆସିଛନ୍ତି ବିଶେଷ ଭାବରେ ସନ୍ତାନ ମାନଙ୍କୁ ଏବଂ ସାଧାରଣ ଭାବରେ ଅନ୍ୟ ସମସ୍ତଙ୍କୁ ସୁଖଧାମକୁ ନେଇଯିବା ପାଇଁ। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି ଯେଉଁମାନଙ୍କର ଏହି ଉତ୍ସାହ ରହିଛି। ଏହି ପାଠପଢା କିଛି କମ ନୁହେଁ, ବାବା ମଧ୍ୟ ପଢାଉଛନ୍ତି। ଦେଖ କେଉଁମାନଙ୍କୁ ଅଜାମିଳା ଭଳି ପାପୀ ଆତ୍ମା ମାନଙ୍କୁ ସ୍ୱର୍ଗର ମାଲିକ କରି ଦେଉଛନ୍ତି। ତମ ପ୍ରଧାନ ତ ସମସ୍ତେ ଅଟନ୍ତି, ସେମାନଙ୍କୁ ସତ ପ୍ରଧାନ ଦୁନିଆକୁ ନେଇଯାଉଛନ୍ତି। ପିଲାମାନଙ୍କୁ ବାରମ୍ବାର ବୁଝାଉଛନ୍ତି ଯେ ଏଠାରେ ତୁମକୁ ଦୈବୀ ଗୁଣ ଧାରଣ କରିବାକୁ ହେବ। ଏଠାରେ ତୁମ ବୁଦ୍ଧିରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏହି ପବିତ୍ରତାର ଆଚରଣ ଆଉ କେହି ଶିଖାଉ ନାହାନ୍ତି। ସନ୍ନ୍ୟାସୀମାନେ ଘର ଦ୍ୱାର ଛାଡ଼ିବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏଠାରେ ବାପା କହୁଛନ୍ତି ତୁମକୁ ଘର ଦ୍ୱାର ଛାଡ଼ିବାର ନାହିଁ, ତୁମକୁ ତ ଏହି ପୁରୁଣା ଦୁନିଆକୁ ଛାଡ଼ିବାର ଅଛି। ତାହା ହେଲା ହଦ୍ର ସନ୍ନ୍ୟାସ, ଏହା ହେଉଛି ବେହଦର ସନ୍ନ୍ୟାସ। ସେହି ସନ୍ନ୍ୟାସୀମାନଙ୍କୁ ମଧ୍ୟ କେତେ ସମ୍ମାନ ମିଳୁଛି। ସାଧୁ ସମାଜ ସରକାରଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି, ଆଗକୁ ଗଲେ ଏହି ସନ୍ନ୍ୟାସୀମାନେ ମଧ୍ୟ ତୁମ ମାତାମାନଙ୍କ ପାଦ ତଳେ ପଡ଼ିବେ। ମାତାମାନଙ୍କ ବ୍ୟତୀତ ସେମାନଙ୍କର ଉଦ୍ଧାର ହୋଇପାରିବ ନାହିଁ, କାରଣ ତୁମେ ଜ୍ଞାନ ଦେଉଛ, ବାକି ପାଦ ତଳେ ପଡ଼ିବାର କଥା କିଛି ନୁହଁ। ହଁ, ଯଦି କେହି ରାମ ରାମ କିମ୍ବା ନମସ୍କାର କରିଥାନ୍ତି ତେବେ ତାଙ୍କୁ ନମସ୍କାର ଜଣାଇବାକୁ ହେବ। ବାବା ମଧ୍ୟ କହୁଛନ୍ତି ପିଲାମାନେ ନମସ୍କାର, ମୁଁ ତୁମ ପିଲାମାନଙ୍କୁ ନିଜଠାରୁ ମଧ୍ୟ ଉଚ୍ଚ କରୁଛି, ତୁମକୁ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଦୁଇଟିର ମାଲିକ କରୁଛି ଏବଂ ମୁଁ ବାନପ୍ରସ୍ଥକୁ ଚାଲି ଯାଉଛି, କିନ୍ତୁ ତୁମକୁ ଶ୍ରୀମତ ଅନୁସାରେ ମଧ୍ୟ ଚାଲିବାକୁ ପଡିବ। ଏହି ପୁରୁଣା ଦୁନିଆର ମୁଖ ମୋଡି ଦେବାକୁ ପଡିବ। ରାମ ରାବଣ ଏବଂ ସୀତାଙ୍କର ଖେଳନା ରହିଛି ନା, ସୀତା କିପରି ରାବଣ ଆଡକୁ ପିଠି କରିଦେଉଛି ଏବଂ ରାମଙ୍କ ଆଡକୁ ମୁହଁ କରିଦେଉଛି। ଶ୍ରୀକୃଷ୍ଣଙ୍କର ମଧ୍ୟ ଚିତ୍ର ରହିଛି, ନର୍କକୁ ଗୋଇଠା ମାରୁଛନ୍ତି ଏବଂ ସ୍ୱର୍ଗ ଦୁନିଆକୁ ହାତରେ ଧରିଛନ୍ତି। ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି, କିନ୍ତୁ କେହି ବିରଳ ବ୍ୟାପାରୀ ସନ୍ତାନ ଏହି ପୁରୁଷାର୍ଥ କରିବେ। ବାବାଙ୍କୁ ନିଜର ପୁରୁଣା ଶରୀର ମନ ଧନ ଦେଇ ନୂଆ ନେବେ, ଏହା ଅତି ଉତ୍ତମ ବୀମା ଅଟେ। ବାବା କହୁଛନ୍ତି ଯଦି ତୁମେ ନିଜକୁ ଆତ୍ମାକୁ ପବିତ୍ର କରିବ ତେବେ ତୁମକୁ ଶରୀର ମଧ୍ୟ ପବିତ୍ର ମିଳିବ, ପୁଣି ତୁମେ ସ୍ୱର୍ଗରେ ରାଜତ୍ୱ କରିବ। ସେଥିପାଇଁ ବାବାଙ୍କୁ ସୌଦାଗର ଯାଦୁଗର କୁହାଯାଏ, ପତିତଙ୍କୁ ପାବନ କରିବା ଏହାକୁ ଈଶ୍ୱରୀୟ ଯାଦୁଗରୀ କୁହାଯିବ ନା। ବାବା କହୁଛନ୍ତି ନର୍କବାସୀ ମାନଙ୍କୁ ସ୍ୱର୍ଗବାସୀ କର, ଏହା କେତେ ଶ୍ରେଷ୍ଠ ଯାଦୁ ବିଦ୍ୟା ଅଟେ, ଏଥିରେ ପ୍ରାପ୍ତି ବହୁତ ରହିଛି। ବାବା କହୁଛନ୍ତି ରାଜାମାନଙ୍କର ରାଜା ହୁଅ, ବ୍ରହ୍ମା ବାବାଙ୍କୁ ଅନୁକରଣ କର। ବାବା ତ ଅଛନ୍ତି ନା, ଏହି ବ୍ରହ୍ମା ବାବା ଅଧର କୁମାର ଏବଂ ମମା କୁମାରୀ କନ୍ୟା ଅଟନ୍ତି, ତେବେ ଅନୁକରଣ କରିବାକୁ ପଡିବ। ସମ୍ପତ୍ତି ତ ବାବାଙ୍କ ଠାରୁ ମିଳିବାର ଅଛି। ତୁମେ କହୁଛ ଆମେ ଭାଇ ଭଉଣୀ ବାବାଙ୍କ ଠାରୁ ସମ୍ପତ୍ତିର ଅଧିକାର ନେଉଛୁ, ଏମିତି ତ ଲୌକିକ ନିୟମ ଅନୁସାରେ ଭଉଣୀକୁ ସମ୍ପତ୍ତି ମିଳିନଥାଏ, ଭାଇକୁ ହିଁ ସମ୍ପତ୍ତିର ଅଧିକାର ମିଳିଥାଏ। ଏଠାରେ ତ ତୁମ ସମସ୍ତଙ୍କୁ ମିଳିବ, କାରଣ ତୁମେ ସମସ୍ତେ ଆତ୍ମା ଅଟ ନା। ବାବା କହୁଛନ୍ତି ତୁମ ସମସ୍ତଙ୍କୁ ମୋ ପାଖକୁ ଆସିବାକୁ ହେବ, ତାପରେ ତ ଏହି ଭାଇ ଭଉଣୀ ସମ୍ବନ୍ଧ ମଧ୍ୟ ସମାପ୍ତ ହୋଇଯିବ। ନିର୍ବାଣ ଧାମରେ ହେଲା ପିତା ଏବଂ ସନ୍ତାନଙ୍କର ସମ୍ବନ୍ଧ, ସେଥିପାଇଁ କହୁଛନ୍ତି ଆମେ ସମସ୍ତେ ଭାଇ ଭାଇ ଅଟୁ। ଯଦି ଈଶ୍ୱରଙ୍କୁ ସର୍ବବ୍ୟାପୀ କୁହାଯିବ ତେବେ ତ ସମସ୍ତେ ପିତା ହୋଇଯିବେ। ଏହି ସର୍ବବ୍ୟାପୀ ଜ୍ଞାନ କେତେ କ୍ଷତି କରିଦେଇଛି। ଏବେ ପିଲାମାନଙ୍କ ମନରେ ବାବାଙ୍କର ସ୍ମୃତି ରହିଛି। ବାବାଙ୍କୁ ମନେ ପକାଇବାରେ ହିଁ ଅଧିକ ପରିଶ୍ରମ ଲାଗିଥାଏ। ଏମିତି ମଧ୍ୟ ନୁହେଁ ଯେ ତୁମକୁ କେହି ନିଷ୍ଠାର ସହିତ ବସାଇ ଯୋଗ ଦୃଷ୍ଟି ଦେବା ଦରକାର। ତୁମକୁ ତ ଲକ୍ଷ୍ୟ ମିଳିଯାଇଛି, ଏଠାରେ ତ ତୁମେ କେବଳ ବସି ମୁରଲୀ ଶୁଣାଉଛ, ଯୋଗ ତ ତୁମର ସବୁବେଳେ ରହୁଛି। ମୁରଲୀ ଶୁଣିଲା ପୁଣି ଚାଲିବା ବୁଲିବା ବେଳେ ବାବାଙ୍କ ସ୍ମୃତିରେ ରହିବାର ଅଛି। ସବୁବେଳେ ଭାବୁଥା ମୁଁ ପରମ ଧାମକୁ ଯାତ୍ରା କରୁଛି। ଯେତେ ସମ୍ଭବ ବାବାଙ୍କ ସ୍ମୃତିରେ ରହିବାକୁ ହେବ। 8 ଘଣ୍ଟା ସେବା କର, ସେଥିପାଇଁ ମଧ୍ୟ ରିହାତି ମିଳିଛି। ବାକି ବାବାଙ୍କ ସ୍ମୃତିରେ ରହିବାକୁ ହେବ। ମୂଳ କଥା ହେଲା ପବିତ୍ରତା। ତୁମେ ଜାଣିଛ ଏହା ହେଉଛି କଣ୍ଟାର ଜଙ୍ଗଲ, ପରସ୍ପରକୁ କଣ୍ଟା ଲଗାଇ ଚାଲିଛନ୍ତି। ଏବେ ବାବା କହୁଛନ୍ତି ଶ୍ରୀମଦ ପାଳନ କର, ସେ ବାବା ମଧ୍ୟ କଥା କହୁଛନ୍ତି, ବ୍ରହ୍ମା ମଧ୍ୟ କଥା କହୁଛନ୍ତି, କିନ୍ତୁ ତୁମେ ଜାଣିଛ ଶିବାବା ଆମକୁ ପାଠ ପଢ଼ାଉଛନ୍ତି। ତୁମେ ସମସ୍ତେ ବିଦ୍ୟାର୍ଥୀ ଅଟ। ତୁମେ କହୁଛ ବାବା ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି। ଦୃଢ଼ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ଯେ ମୁଁ ତୁମକୁ ମୁକ୍ତିଧାମ ଘରକୁ ଫେରାଇ ନେଇଯିବି। ଏହିଭଳି ଗ୍ୟାରେଣ୍ଟି ଅନ୍ୟ କେହି କରିପାରିବେ ନାହିଁ। ଏହି ବାପା ହିଁ କହୁଛନ୍ତି ଈଶ୍ୱର ପିତା ହିଁ ସୁଖଦାୟୀ ଧର୍ମ ସ୍ଥାପନ କରୁଛନ୍ତି, ସେହି ପିତାଙ୍କୁ କେହି ଜାଣି ନାହାନ୍ତି। ଯଦି ପିତାଙ୍କୁ ଜାଣିବେ ତେବେ ପିତାଙ୍କର ସମ୍ପତ୍ତିକୁ ମଧ୍ୟ ଜାଣିଯିବେ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସର୍ବଦା ସମ୍ମୁଖରେ ରଖି ଦୈବୀ ଗୁଣ ଧାରଣ କରିବାକୁ ହେବ। ସତ ପ୍ରଧାନ ଦୁନିଆକୁ ଯିବା ପାଇଁ ପବିତ୍ରତା ରୂପକ ଶ୍ରେଷ୍ଠ ଆଚରଣ ଧାରଣ କରିବାକୁ ହେବ। ବୁଦ୍ଧି ଦ୍ୱାରା ବେହ ଦ୍ୱାରା ସନ୍ୟାସ କରିବାକୁ ହେବ। ନମ୍ବର 2, ପରମ ପ୍ରିୟ ପିତା ଏବଂ ନିଜର ସୁଖଧାମକୁ ସ୍ମରଣ କରିବାକୁ ହେବ। ଏହି ଦୁଃଖଧାମରୁ ବୁଦ୍ଧିର ଯୋଗ ସମ୍ବନ୍ଧ ତୁଟେଇ ଦେବାକୁ ହେବ। ବରଦାନ, ସମସ୍ତଙ୍କର ଗୁଣକୁ ଦେଖିବା ବା ସନ୍ତୁଷ୍ଟ କରିବାର ଉତ୍କଣ୍ଠା ଦ୍ୱାରା ସର୍ବଦା ଏକରସ ଅର୍ଥାତ୍ ଏକାଭଳି ଉତ୍ସାହରେ ରହୁଥିବା ଗୁଣ ମୁରତ ହେବ। ସର୍ବଦା ଏକାଭଳି ଉମଙ୍ଗ ଉତ୍ସାହରେ ରହିବା ପାଇଁ ଯେଉଁମାନେ ବି ତୁମ ସହିତ ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ସନ୍ତୁଷ୍ଟ କରିବାର ଉତ୍କଣ୍ଠା ରହିବା ଦରକାର। ଯାହାକୁ ବି ଦେଖିଛ ସେମାନଙ୍କ ଠାରୁ ସର୍ବଦା ଗୁଣ ଗ୍ରହଣ କରିଚାଲ। ସମସ୍ତଙ୍କର ଭଲ ଗୁଣ ଗୁଡିକର ବଳ ମିଳିବା ଦ୍ୱାରା ସଦାକାଳ ପାଇଁ ମନ ଭିତରେ ଉତ୍ସାହ ରହିବ। ଉତ୍ସାହ ସେତେବେଳେ କମିଯାଇଥାଏ ଯେତେବେଳେ ଅନ୍ୟମାନଙ୍କର ଭିନ୍ନ ଭିନ୍ନ ସ୍ୱରୂପ ଭିନ୍ନ ଭିନ୍ନ କଥା ସବୁ ଶୁଣିଥାଉ ବା ଦେଖିଥାଉ, କିନ୍ତୁ ସମସ୍ତଙ୍କ ଠାରୁ ଗୁଣ ଗ୍ରହଣ କରିବାର ଯଦି ଉତ୍କଣ୍ଠା ରହିଥିବ ତେବେ ଉତ୍ସାହ ମଧ୍ୟ ଏକରସ ରହିବ ଏବଂ ସମସ୍ତଙ୍କର ଗୁଣ ଦେଖିବା ଦ୍ୱାରା ନିଜେ ମଧ୍ୟ ଗୁଣମୁରତ ହୋଇଯିବ। ସ୍ଲୋଗାନ, ବେହଦର ବୈରାଗ୍ୟ ବୃତ୍ତିର ମୂଳଦୁଆ ମଧ୍ୟ ଥିଲେ ଗୋଟିଏ ସେକେଣ୍ଡରେ ଅଶରୀର ହେବା ସହଜ ହୋଇଯାଇଥାଏ। ଅବ୍ୟକ୍ତି ସାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ନିଜର ଚେହେରାକୁ ସର୍ବଦା ହର୍ଷିତ ରଖିବା ଏହା ହିଁ ସଙ୍ଗମ ଯୁଗର ସବୁଠାରୁ ବଡ଼ ଉପହାର। ମୁଖମଣ୍ଡଳରେ କେବେ ବି କୌଣସି ପ୍ରକାରର ଦୁଃଖ ଅଶାନ୍ତିର ରେଖା ଦେଖା ନ ଯାଉ। ଯେପରି ସମ୍ପୂର୍ଣ୍ଣ ଚନ୍ଦ୍ରମା ବହୁତ ସୁନ୍ଦର ଲାଗିଥାଏ ସେହିପରି ତୁମର ଚେହେରା ସର୍ବଦା ହସ ହସ ରହିଥାଉ। ତୁମର ଚେହେରା ଏଭଳି ଚମକୁଥାଉ ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ତୁମର ଚେହେରାରେ ନିଜର ରୂପ ଦେଖିପାରିବେ। ଏଥିପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଆଚ୍ଛା, ଓମ୍ ଶାନ୍ତି।